ମୋ ନାଁ ସୁଧାମୟୀ ସାହୁ, ମୁଁ ଶ୍ୟାମପୁର ଶିବ ମନ୍ଦିର ପାଖରୁ କହୁଛି। ମୁଁ ଆଜି ଶିଖିଲି କି ଆମେ ପିରିୟଡ୍ସ ଟାଇମ୍ରେ ସବୁବେଳେ ପରିଷ୍କାର ରହିବା ଦରକାର, ଆଉ ନିଜ ପିରିୟଡ୍ସ ଟାଇମ୍ରେ ନିଜର ପ୍ୟାଡ୍ ଚେଞ୍ଜ କରିବା ପୂର୍ବରୁ ଆଉ ପରେ ହାତ ଭଲରେ ହାତକୁ ଧୋଇବା, ହାଇଜିନ୍ ମେଣ୍ଟେନ୍ କରିବା, ଆଉ ନିଜର ପିରିୟଡ୍ ଟାଇମ୍ରେ ନିଜ ଇନର୍ସକୁ ଖରାରେ ଶୁଖେଇବା। ଧନ୍ୟବାଦ।